ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଭାରତ ଓ ଆମେରିକା ମଧ୍ୟରେ ଚଳିତ ସପ୍ତାହରେ ହେବ ଆଲୋଚନା, ପଶ୍ଚିମବଙ୍ଗର ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ତଦନ୍ତ କମିଟି ଗଠନ କଲେ ଜାତୀୟ ମହିଳା ଆୟୋଗ, ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ପକ୍ଷରୁ ଇଡିକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପିର ଅଭିଯୋଗ, ଜାତିସଂଘ ନିରାପତ୍ତା ପରିଷଦରେ ଧର୍ମ ଆଧାରିତ ଆସନ ଆବଣ୍ଟନ ପ୍ରସ୍ତାବକୁ ବିରୋଧ କଲା ଭାରତ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା. ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଚଳିତ ସପ୍ତାହରେ ଆଲୋଚନା କରାଯିବ. ଏହି ଚୁକ୍ତି ପାଇଁ ପ୍ରଥମ ପର୍ଯ୍ୟାୟ ଟର୍ମସ୍ ଅଫ୍ ରେଫରେନ୍ସରେ ଉଭୟ ପକ୍ଷ ସ୍ୱାକ୍ଷର କରିଛନ୍ତି. ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ସଚିବ ସୁନୀଲ ବର୍ଥୱାଲ କହିଛନ୍ତି, ପାରସ୍କରିକ ଲାଭଦାୟକ ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣା ଦିଗରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଉଭୟ ପକ୍ଷ ସହମତ ହୋଇଛନ୍ତି. ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ବର୍ତ୍ତମାନର ଶୁଳ୍କ ନୀତିକୁ ଦୃଷ୍ଟିରେ ରଖି ଭାରତ ଚିନ୍ତିତ ଥିବାବେଳେ ଏଥିରେ ସୁଯୋଗ ମଧ୍ୟ ରହିଛି ବୋଲି ସେ କହିଛନ୍ତି. ଆମେରିକା ସହ ଭାରତ ବାଣିଜ୍ୟ ଉଦାରୀକରଣର ବାଟ ଆପଣେଇଛି ବୋଲି ସେ ସୂଚନା ଦେଇଛନ୍ତି. ଆସନ୍ତା 5 ବର୍ଷ ମଧ୍ୟରେ ଆମେରିକା ସହ ଭାରତର ବାଣିଜ୍ୟ କାରବାର 500 ବିଲିୟନ୍ ଡଲାରକୁ ବୃଦ୍ଧି ପାଇବ ବୋଲି ଶ୍ରୀ ବର୍ଥୱାଲ କହିଛନ୍ତି. ନୂତନ ଆୟକର ବିଲ୍ 2025 ନେଇ ଲୋକସଭା ସିଲେକ୍ଟ କମିଟିର ବୈଠକ ଆଜି ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଅନୁଷ୍ଠିତ ହେଉଛି. ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 31 ଜଣ ସଦସ୍ୟ ରହିଛନ୍ତି. ଆୟକର ସଂକ୍ରାନ୍ତ ଆଇନକୁ ଅଧିକ ସୁଦୃଢ଼ କରିବା ଏବଂ ସଂଶୋଧନ ମାଧ୍ୟମରେ ଏହାକୁ ଅଧିକ ସରଳ କରିବାର ଲକ୍ଷ୍ୟ ରଖାଯାଇଛି. ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଲୋକସଭା ସିଲେକ୍ଟ କମିଟି ତା'ର ରିପୋର୍ଟ ଦାଖଲ କରିବାର ଆଶା କରାଯାଉଛି. ସୂଚନାଯୋଗ୍ୟ, ଗତ ବଜେଟ୍ ଅଧିବେଶନରେ ଏହି ବିଲ୍ ଲୋକସଭାରେ ଆଗତ କରାଯାଇଥିଲା. ଅଧିକ ବିଚାର ବିମର୍ଶ ପାଇଁ ଏହି ବିଲ୍କୁ ଲୋକସଭା ସିଲେକ୍ଟ କମିଟିକୁ ପଠାଯାଇଛି. ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଜାତୀୟ ମହିଳା ଆୟୋଗ ଏକ ତଦନ୍ତ କମିଟି ଗଠନ କରିଛନ୍ତି. ଆୟୋଗର ଅଧ୍ୟକ୍ଷା ବିଜୟା ରୋହତକରଙ୍କ ନେତୃତ୍ୱରେ ଗଠିତ 4 ଜଣିଆ କମିଟି ମୁର୍ଶିଦାବାଦର ହିଂସା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନରେ ଯିବେ. ସେଠାରେ ପ୍ରଭାବିତ ପରିବାର ଏବଂ ଜିଲ୍ଲାପାଳ ଓ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବେ. ମୁର୍ଶିଦାବାଦର ହିଂସା ପ୍ରଭାବିତ ଲୋକ ରହୁଥିବା ମାଲଦାର ଶିବିରକୁ ମଧ୍ୟ ଏହି କମିଟି ପରିଦର୍ଶନରେ ଯାଇ ମତ ସଂଗ୍ରହ କରିବେ. ମୁର୍ଶିଦାବାଦ ଜିଲ୍ଲାର ମନ୍ଦିରପଡ଼ା ଅଞ୍ଚଳରେ ହିଂସାକାଣ୍ଡ ସମୟରେ ଅନେକ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗକୁ ଆୟୋଗ ନିଜ ପକ୍ଷରୁ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛନ୍ତି. ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହେବା ପରେ ଦଳ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି. ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ଏକ ଆଇନଗତ ପ୍ରକ୍ରିୟା, ତେବେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ମାଧ୍ୟମରେ ଏଥିରେ ବାଧା ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଉଛି. କଂଗ୍ରେସ ନିଜ ଶାସନକାଳରେ ଏହି ମାମଲାରେ ବିପୁଳ ଋଣ ଛାଡ଼ କରିବା ପାଇଁ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି।
कांग्रेस पार्टी बहुत परेशान है, देश भर में धरना देने की बात कर रही है। धरना देने का अधिकार उनका है, लेकिन जमीन और फंड लूटने का अधिकार नहीं है उनका। कानून अपना काम कर रहा है, क्या कानून को अपना काम नहीं करना चाहिए? नरेंद्र मोदी जी की सरकार है, कानून को अपना काम करने देगी और कानून काम करेगा।
ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିଶୋଧମୂଳକ ରାଜନୀତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଏହି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଇଡି ପକ୍ଷରୁ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଛି। ହରିୟାଣାରେ ଏକ ଜମି କାରବାର ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଜେରା କରିଛି। ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା ଚାଲିଛି। ଶ୍ରୀ ଭଦ୍ରାଙ୍କ କମ୍ପାନୀ ଦ୍ୱାରା ଗୁରୁଗ୍ରାମରେ ଏକ ବେଆଇନ ଜମି କାରବାର ହୋଇଥିବା ନେଇ ଅଭିଯୋଗ ରହିଛି। ଗତକାଲି ମଧ୍ୟ ଇଡି ପକ୍ଷରୁ ଶ୍ରୀ ଭଦ୍ରାଙ୍କୁ ପଚରାଉଚରା କରାଯାଇଥିଲା। ଜାତିସଂଘ ନିରାପତ୍ତା ପରିଷଦରେ ଧର୍ମ ଆଧାରିତ ଆସନ ଆବଣ୍ଟନ ପ୍ରସ୍ତାବକୁ ଭାରତ ସମେତ ବ୍ରାଜିଲ୍, ଜର୍ମାନୀ ଏବଂ ଜାପାନ ବିରୋଧ କରିଛନ୍ତି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବଥାନିନୀ ହରିଶ କହିଛନ୍ତି, ପରିଷଦରେ ସଂସ୍କାର ଆଣିବା ପାଇଁ ଧାର୍ମିକ ସମ୍ପୃକ୍ତି ଭଳି ନୂତନ ମାନଦଣ୍ଡ ପ୍ରସ୍ତାବ ନିରାପତ୍ତା ପରିଷଦ କାର୍ଯ୍ୟାବଳୀର ପରିପନ୍ଥୀ। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତକାଲି ଏହି ଚାରୋଟି ଦେଶ ପକ୍ଷରୁ ଆନ୍ତଃ ସରକାରୀ ଆଲୋଚନା ଅନୁଷ୍ଠିତ ହୋଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି କହିଛନ୍ତି, ଧର୍ମ ନୁହେଁ, ଆଞ୍ଚଳିକ ପ୍ରତିନିଧିତ୍ୱ ହିଁ ପରିଷଦର ସଦସ୍ୟତା ପାଇଁ ପୂର୍ବ ନିର୍ଦ୍ଧାରିତ ଆଧାର ଭାବେ ମାନ୍ୟତା ପାଇଛି। ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ଗଣତାନ୍ତ୍ରିକ ପଦ୍ଧତିରେ ସାଧାରଣ ସଭା ଦ୍ୱାରା ନିଷ୍ପଭି ନିଆଯିବା ପାଇଁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ତୁର୍କୀର ରାଷ୍ଟ୍ରପତି ରିସେଫ୍ ତାଇପ୍ ଏର୍ଦୋଗାନ କହିଥିଲେ, ଏକ ଇସ୍ଲାମିକ ରାଷ୍ଟ୍ର ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ହେବା ଉଚିତ। ଯୁକ୍ତରାଷ୍ଟ୍ର ଆମେରିକା ସହ ବାଣିଜ୍ୟ ଆଲୋଚନା ପାଇଁ ଚୀନ୍ ଆଜି ଏକ ନୂତନ ଶୀର୍ଷ ଅନ୍ତର୍ଜାତୀୟ ବାଣିଜ୍ୟ ବୁଝାମଣାକାରୀ ନିଯୁକ୍ତ କରିଛି। ଚୀନ୍ ପକ୍ଷରୁ ଦିଆଯାଉଥିବା ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ 2020ରେ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିବା ୱାଙ୍ଗ ସୋଓ୍ୱେନ୍ଙ୍କ ବଦଳରେ ଏହି ନୂତନ ଆନ୍ତର୍ଜାତିକ ବାଣିଜ୍ୟ ବୁଝାମଣାକାରୀ ଲି ଚେଙ୍ଗ ଗାଙ୍ଗ କାର୍ଯ୍ୟ କରିବେ। ଆମେରିକା ନୂତନ ଶୁଳ୍କ ନୀତି ଲାଗୁ କରିବା ପରିପ୍ରେକ୍ଷୀରେ ଚୀନ୍ ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଚୀନ୍ ସାମଗ୍ରୀ ଆମଦାନୀ ଉପରେ ଆମେରିକା 145% ଶୁଳ୍କ ଲାଗୁ କରିଥିବା ବେଳେ ଅନ୍ୟ ଦେଶଗୁଡ଼ିକ ପାଇଁ ନୂତନ ଶୁଳ୍କ ନୀତି ଲାଗୁ କରିବାରେ 90 ଦିନର ରିହାତି ପ୍ରଦାନ କରିଛି। ଅନ୍ୟପକ୍ଷରେ ବୋଇଙ୍ଗ ସହ ହୋଇଥିବା ବିମାନ ଚୁକ୍ତିପତ୍ରରୁ ଚୀନ୍ ପଛଘୁଞ୍ଚା ଦେଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିଯୋଗ କରିଛନ୍ତି। ଚୀନ୍ ପକ୍ଷରୁ ସେଠାକାର ଘରୋଇ ବିମାନ ପରିଚାଳନା କମ୍ପାନୀଗୁଡ଼ିକୁ ଆମେରିକୀୟ ଏୟାରସ୍ପେସ୍ଠାରୁ ନୂଆ ବିମାନ କିଣିବା ବନ୍ଦ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହା କହିଛନ୍ତି। ଆମେରିକୀୟ କମ୍ପାନୀଠାରୁ ଜେଟ୍ର ଯନ୍ତ୍ରାଂଶ ଏବଂ ଉପକରଣ କ୍ରୟ ଉପରେ ମଧ୍ୟ ଚୀନ୍ ନିଷେଧାଦେଶ ଜାରି କରିଛି। ଚୀନ୍ ବିପକ୍ଷରେ ଆମେରିକା ପକ୍ଷରୁ କରାଯାଉଥିବା ନୂତନ ଶୁଳ୍କ ନୀତି ପରିପ୍ରେକ୍ଷୀରେ ବେଜିଂ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ବ୍ରାଜିଲ୍ର ଏକ ନିର୍ମାଣ କମ୍ପାନୀ ଓଡେବ୍ରେକ୍ଠାରୁ ବେଆଇନ ଭାବେ ପ୍ରଚାର ପାଣ୍ଠି ଗ୍ରହଣ କରିବା ଅଭିଯୋଗରେ ପେରୁର ପୂର୍ବତନ ରାଷ୍ଟ୍ରପତି ଓଲାଣ୍ଟା ହୁମାଲାଙ୍କୁ 15 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶ୍ରୀ ହୁମାଲାଙ୍କ ପତ୍ନୀ ନାଡିନି ହେରେଡିଆଙ୍କୁ ମଧ୍ୟ 15 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଅଦାଲତ ଗତକାଲି ଏହି ଦଣ୍ଡାଦେଶ ପ୍ରଦାନ କରି କହିଛନ୍ତି, 2011 ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଏହି ବେଆଇନ ପାଣ୍ଠି କାରବାର ହୋଇଥିଲା। ଏହି ମାମଲାରେ 2016 ତଦନ୍ତ ଆରମ୍ଭ ହୋଇଥିଲା। 3 ବର୍ଷର ଶୁଣାଣି ପରେ ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡବ୍ରେକ୍ଟ ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ ପାଇବାରେ ହୁମାଲା ହେଉଛନ୍ତି ପେରୁର ଦ୍ୱିତୀୟ ପୂର୍ବତନ ରାଷ୍ଟ୍ରପତି। ଛତିଶଗଡ଼ର ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 2 ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି 2 ମାଓବାଦୀଙ୍କ ଉପରେ ମୋଟ 13 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କୋଣ୍ଡାଗାଁ ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତରେ ଥିବା କିଲାମ ବରଗୁଣ୍ଡ ଗ୍ରାମ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଗତ ସନ୍ଧ୍ୟାରେ ତଲାସୀ ଅଭିଯାନ ଚାଲିଥିବା ବେଳେ ଏହି ଗୁଳି ବିନିମୟ ହୋଇଥିଲା। ବସ୍ତର ରେଞ୍ଜର ପୁଲିସ୍ ଆଇଜି ସୁନ୍ଦରରାଜ ପି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଘଟଣାସ୍ଥଳରୁ 2 ମାଓବାଦୀଙ୍କ ମୃତଦେହ ସହ AK-47 ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେଠାରେ ନକ୍ସଲ ବିରୋଧୀ କାର୍ଯ୍ୟକଳାପ ଏବେ ମଧ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଜାମ୍ମୁ କାଶ୍ମୀର ସୀମାନ୍ତ ଜିଲ୍ଲା ପୁଞ୍ଚରେ ଅସ୍ତ୍ରଶସ୍ତ ଜବତ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 3 ଜଣ କଥିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ସେମାନଙ୍କ ମଧ୍ୟରେ ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ପାକିସ୍ତାନୀ ନାଗରିକ ମଧ୍ୟ ରହିଛନ୍ତି। ଜାମ୍ମୁର ଏକ ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତରେ ସେମାନଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ବିଏନ୍ଏସ୍ 2023 ଆଇନର ଧାରା 61 ଉପଧାରା 2 ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି ବୋଲି ଏନ୍ଆଇଏ ସୂଚନା ଦେଇଛି। ଏନ୍ଆଇଏ କହିଛି, ଜାମ୍ମୁ କାଶ୍ମୀରରେ ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ ସୀମାପାର ଷଡ଼ଯନ୍ତ୍ର ରଚାଯାଇଥିବା ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସକୁ 16 ରନ୍ରେ ପରାସ୍ତ କରିଥିଲା। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଭାରତ ଓ ଆମେରିକା ମଧ୍ୟରେ ଚଳିତ ସପ୍ତାହରେ ହେବ ଆଲୋଚନା। ପଶ୍ଚିମବଙ୍ଗର ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ତଦନ୍ତ କମିଟି ଗଠନ କଲେ ଜାତୀୟ ମହିଳା ଆୟୋଗ। ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ପକ୍ଷରୁ ଇଡିକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପିର ଅଭିଯୋଗ। ଜାତିସଂଘ ନିରାପତ୍ତା ପରିଷଦରେ ଧର୍ମ ଆଧାରିତ ଆସନ ଆବଣ୍ଟନ ପ୍ରସ୍ତାବକୁ ବିରୋଧ କଲା ଭାରତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।